ହ୍ୟାଲୋ, ମୁଁ ସମରେନ୍ଦ୍ର କୁମାର ବିଶ୍ୱାଳ, ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନୀରୁ କହୁଛି। ଏଠି ଆମର ଡଷ୍ଟବିନ୍ ର ଇଏ ପ୍ୟାକେଜ ଗୁଡାକ ଏପର୍ଯ୍ୟନ୍ତ ଉଠା ହେଇନି, 4-5 ଦିନ ହେଲାଣି ଉଠା ହେଇନି। ଗଭର୍ଣ୍ଣମେଣ୍ଟ କଲୋନୀର କୁକୁର ଗୁଡାକ ଏପଟ ସେପଟ କରି ଟାଣିକି ସବୁ ପକଉଛନ୍ତି, ଷଣ୍ଢ ଗାଈ ଏଗୁଡା ସବୁ ଆସିକି ଖାଇକି ସବୁ ରାସ୍ତା ସାରା ବିଛାଡିକି ପକେଇଛନ୍ତି। ବହୁତ ଦୁର୍ଗନ୍ଧ ହଉଛି, ଲୋକମାନେ ବହୁତ ହଇରାଣ ହରକତ ହଉଛନ୍ତି। ତେଣୁ କରି ବିଏମ୍ସି ର ଏଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିନୀତ ଅନୁରୋଧ କରୁଛୁ କି ଯେତେ ଶୀଘ୍ର ଏହାର ସମାଧାନ କରିବା ପାଇଁ ଚେଷ୍ଟା କରିବେ। ଧନ୍ୟବାଦ।